ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଧାନସଭାରେ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି। ଜିଲ୍ଲାସ୍ତରରେ ଆଜିଠାରୁ ଆରମ୍ଭ ହେଲା ଲକ୍ଷପତି ଦିଦି କର୍ମଶାଳା। ଶାସ୍ତ୍ରୀୟ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଆଜି ପାଳନ କରାଯାଉଛି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଏବଂ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା ଶୁକ୍ରବାର ଦିନ ହେବ ଦୃଶ୍ୟମାନ। ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଶାସକ ଦଳ ଏବଂ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣାଧୀନ ନ ରହିବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଗୃହରେ ହୋହାଲ୍ଲା କରିଥିଲେ। ତେବେ ବିରୋଧୀଙ୍କ ଗଣ୍ଡଗୋଳ ସତ୍ତ୍ୱେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରହିଥିଲା। ବିରୋଧୀଙ୍କ ବାରମ୍ବାର ବିରୋଧ ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ 12 ଯାଏ ଓ ପରେ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ରାଜ୍ୟରେ 5,197 ଗାଁ ଓ ପଡ଼ାଗ୍ରାମକୁ ରାସ୍ତା ନାହିଁ ବୋଲି ବିଧାନସଭାରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ସେ କହିଛନ୍ତି ଚଳିତ ବର୍ଷ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିମାନଙ୍କ ଦ୍ୱାରା ସର୍ବେକ୍ଷଣ କରାଯାଇ ସେହିସବୁ ଅଞ୍ଚଳକୁ ଚିହ୍ନଟ କରାଯାଇଛି। ସରକାରଙ୍କ ସଡ଼କ ଯୋଜନା ଆଧାରରେ ଏହି ଗ୍ରାମ ଓ ପଡ଼ାଗ୍ରାମଗୁଡ଼ିକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। ମୋ ବସ୍ ଚାଳକଙ୍କ ଦାୟିତ୍ୱହୀନତା ଗାଡ଼ିଚାଳନା ଯୋଗୁଁ ବିଭିନ୍ନ ସ୍ଥାନରେ 16 ମୃତ୍ୟୁ ହୋଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ବିଧାନସଭାରେ କହିଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ବସ୍ଗୁଡ଼ିକର ଘଣ୍ଟା ପ୍ରତି ଗତି ଧାର୍ଯ୍ୟ କରାଯାଇଛି। ବୈଦ୍ୟୁତିକ ବସ୍ ପାଇଁ 35 ସହର ମଧ୍ୟରେ, ଡିଜେଲ ବସ୍ ପାଇଁ ଘଣ୍ଟା ପ୍ରତି 40 ଏବଂ ଜାତୀୟ ରାଜପଥରେ ଚାଲୁଥିବା 16 ବସ୍ ପାଇଁ 50 ପ୍ରତି ଘଣ୍ଟା ମଧ୍ୟରେ ସୀମିତ ରଖାଯାଇଛି। କ୍ରୁଡ୍ ଦ୍ୱାରା 2019 ଏପର୍ଯ୍ୟନ୍ତ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ପ୍ରାୟ 2,95,00,000 ଟଙ୍କା ବୀମା ପଲିସି ବାବଦରେ କ୍ଷତିପୂରଣ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ଗୃହରେ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କର 10 ବିଭାଗର ଖର୍ଚ୍ଚ 50%ରୁ କମ୍ ଥିବା ଜଣାପଡ଼ିଛି। ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଫେବୃୟାରୀ ମାସ ସୁଦ୍ଧା ସବୁଠାରୁ କମ୍ 14% ଥିବାବେଳେ କ୍ରୀଡ଼ା ଓ ଯୁବସେବା ବିଭାଗ 22%, ଇସ୍ପାତ ଓ ଖଣି ଏବଂ ମିଶନ ଶକ୍ତି ବିଭାଗ 24% ଖର୍ଚ୍ଚ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷରେ ନିର୍ବାଚନ ଏବଂ ବଜେଟ୍ ଉପସ୍ଥାପନରେ ବିଳମ୍ବ ଯୋଗୁଁ ସୀମିତ ସମୟ ମଧ୍ୟରେ ବିଭାଗଗୁଡ଼ିକ ଖର୍ଚ୍ଚ କରିପାରିନଥିବା ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ 10,33,00,000 ହିତାଧିକାରୀଙ୍କୁ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ରାଜ୍ୟରେ 55,50,000 ହିତାଧିକାରୀଙ୍କୁ ଉଜ୍ଜଳା ସଂଯୋଗ ଦିଆଯାଇଛି ବୋଲି ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ 8 ହିତାଧିକାରୀଙ୍କୁ ଗତ 2019 ସେପ୍ଟେମ୍ବର ମାସ ସୁଦ୍ଧା ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ହିତାଧିକାରୀଙ୍କୁ ଗ୍ୟାସ୍ ଆବଣ୍ଟନ କରିବା ପାଇଁ 2021 ଉଜ୍ଜଳା 2.0 ଆରମ୍ଭ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ 1,95,000 ଟଙ୍କାର ଦ୍ରବ୍ୟ ଓ ସେବାକର GST ଠକେଇ ହୋଇଥିବା ଲୋକସଭାରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଗତ 5 ମଧ୍ୟରେ 6,79,000 ଟଙ୍କାର GST ଠକେଇ ହୋଇଥିଲା। ଗତ 5 ମଧ୍ୟରେ ପ୍ରାୟ 87,000 GST ଠକେଇ ମାମଲା ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଅନୁପାଳନକୁ ଉନ୍ନତ କରିବା ଏବଂ ଟିକସ ଫାଙ୍କି ରୋକିବା ପାଇଁ କେନ୍ଦ୍ର ସରକାର ଏବଂ GSTN ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସବୁ ଜିଲ୍ଲାରେ ଆଜିଠାରୁ ଲକ୍ଷପତି ଦିଦି କର୍ମଶାଳା ଆରମ୍ଭ ହୋଇଛି। ତୃଣମୂଳ ସ୍ତରରେ କିପରି ଅଧିକ ଲକ୍ଷପତି ଦିଦି ସୃଷ୍ଟି କରାଯାଇପାରିବ ସେ ନେଇ କର୍ମଶାଳାରେ ଆଲୋଚନା ଚାଲିଛି। ଏହାସହ ବିଭିନ୍ନ ସରକାରୀ ବିଭାଗର ସହଭାଗିତାରେ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ କ୍ଷମତା, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ ଓ ବ୍ୟବସାୟ ବୃଦ୍ଧି ଆଦି ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି। ଏଥିରେ ପ୍ରତ୍ୟେକ ଜିଲ୍ଲାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ସମ୍ଭାବ୍ୟ ଲକ୍ଷପତି ଦିଦି ଓ ଲକ୍ଷପତି ଦିଦି ପ୍ରମୁଖ ଭାଗ ନେଉଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଲକ୍ଷପତି ଦିଦି କର୍ମଶାଳାରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ରେଙ୍ଗାଲି ବିଧାୟକ ନାଉରି ନାୟକଙ୍କ ସହିତ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତାମାନେ ଉପସ୍ଥିତ ଅଛନ୍ତି। ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ପୁରୁଣା ପୋଲିସ ପଡ଼ିଆଠାରେ ଆୟୋଜିତ କର୍ମଶାଳାରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରୋତ୍ସାହନ ରାଶିର ସଦ୍ବିନିଯୋଗ କରି ଆର୍ଥିକ ବିକାଶ ପଥରେ ଅଗ୍ରସର ହେବା ପାଇଁ ଆହ୍ୱାନ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ 50,000 ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଉଛି ବୋଲି ଜିଲ୍ଲାପାଳ ଗୌରବ ଶିବଜୀ ଇସ୍ୱାଲ କହିଛନ୍ତି। ସୁରକ୍ଷିତ ତଟ ସମୃଦ୍ଧ ଭାରତ ବାର୍ତ୍ତା ନେଇ ସମୁଦ୍ର ଉପକୂଳ ସୁରକ୍ଷା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ସିଆଇଏସ୍ଏଫ୍ ପକ୍ଷରୁ ଏକ ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ସାଇକେଲ ର୍ୟାଲି ଭଦ୍ରକ ଜିଲ୍ଲା ଧାମରା ନିକଟ କୈଥକୋଲଠାରେ ପହଞ୍ଚିଛନ୍ତି। ଏହି ସାଇକେଲ ଯାତ୍ରା ଦେଶର 11 ରାଜ୍ୟର 6,553 କିଲୋମିଟର ଯାତ୍ରା ପରିକ୍ରମା କରିବାର ଲକ୍ଷ୍ୟ ରଖିଛି। ପୂର୍ବ ଉପକୂଳର ସମୁଦାୟ 2,778 କିଲୋମିଟର ପରିକ୍ରମା କରିବାକୁ ଥିବାବେଳେ 98 କିଲୋମିଟର ଅତିକ୍ରମ କରିବ। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ସିଆଇଏସ୍ଏଫ୍ ବରିଷ୍ଠ କମାଣ୍ଡାଣ୍ଟ ଅଧିକାରୀ ଅକ୍ଷତ ପଟେଲ, ସହକାରୀ ଅଧିକାରୀ ବିଭି ଦୁର୍ଗାପ୍ରସାଦ ପ୍ରମୁଖ ଯୋଗଦେଇ ସାଇକେଲ ର୍ୟାଲିକୁ ସ୍ୱାଗତ କରିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆକାଶବାଣୀକୁ କହିଛନ୍ତି।
ଆଜି ଜିଲ୍ଲା ପ୍ରଶାସନ ଭଦ୍ରକ ପ୍ରମିଳିତ ସହଯୋଗରେ ସିଆଇଏସ୍ଏଫ୍ ଯେଉଁ ପାରାଦୀପ ୟୁନିଟ୍ ଅଛି ସେମାନଙ୍କ ମିଳିତ ଉଦ୍ୟମରେ ଆଜି ଭଦ୍ରକର କୈଥକୋଲା ଠାରୁ ଯେଉଁଟାକି ଧାମରା ପୋର୍ଟ ପାଖରେ ଅବସ୍ଥିତ ସେଠୁ ଆଜି 50 ସାଇକ୍ଲିଷ୍ଟ ମାନେ ଏଠୁ ତାଙ୍କର ସାଇକେଲ ଅଭିଯାନ ଆରମ୍ଭ କରିବେ ଏବଂ ସେମାନେ ଗତକାଲି ଆସି ଚାନ୍ଦିପୁର ଏଠି ପହଞ୍ଚିଛନ୍ତି। ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋଷ୍ଟାଲ ଏରିଆରେ କୋଷ୍ଟାଲ ଇକୋସିଷ୍ଟମର ଇମ୍ପୋର୍ଟାନ୍ସ ଏବଂ କୋଷ୍ଟାଲ ସିକ୍ୟୁରିଟିର ଇମ୍ପୋର୍ଟାନ୍ସ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏଠି କାର୍ଯ୍ୟକ୍ରମ କରାଯାଇଛି। ନ୍ୟାସନାଲ ଯେଉଁଟା ଆମର 10 ହେଉଛି ସିଆଇଏସ୍ଏଫ୍ର ରିଜିଂ ଡେ, ତ ସେହି ଅବସରରେ ଏଠାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ସୂଚନାଯୋଗ୍ୟ ଗତ 7 ଆରମ୍ଭ ହୋଇଥିବା ଏହି ସାଇକେଲ ଯାତ୍ରା ଆସନ୍ତା 31 ସୁଦ୍ଧା କନ୍ୟାକୁମାରୀର ସ୍ୱାମୀ ବିବେକାନନ୍ଦ ସ୍ମାରକୀଠାରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ନୟାଗଡ଼ ଜିଲ୍ଲା କରବର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରିଷ ଆଦର୍ଶ ବିଦ୍ୟାଳୟରେ ପରିଣତ କରାଯିବ ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଭାପୁର ବ୍ଲକ କରବର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ଗୋଟିଏ ଅନୁଷ୍ଠାନ ଗଢ଼ିବାରେ ପ୍ରତିଷ୍ଠାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ନୂତନ ପିଢ଼ି ଓ ପୁରାତନ ଛାତ୍ରଛାତ୍ରୀମାନେ ଅନୁଷ୍ଠାନକୁ ଆଗେଇ ନେବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ନୟାଗଡ଼ ଜିଲ୍ଲା ତଥା ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏଣିକି ତ୍ୱରିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ରାଜ୍ୟରେ ଖୁବ୍ ଶୀଘ୍ର ଜାତୀୟ ଶିକ୍ଷାନୀତି ଲାଗୁ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସରକାରୀ ସ୍ତରରେ ଏନେଇ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଉଛି। ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଅଭିଭାବକମାନଙ୍କୁ ଅବଗତ କରାଯିବା ସହ ଶିକ୍ଷକମାନଙ୍କୁ ଏ ସମ୍ପର୍କରେ ତାଲିମ ପ୍ରଦାନ କରାଯିବ। ଓଡ଼ିଆ ଭାଷାର ଉନ୍ନତି ତଥା ପ୍ରଚାର ପ୍ରସାର ପାଇଁ ଶାସ୍ତ୍ରୀୟ ଓଡ଼ିଶା ଭାଷା ଦିବସ ଆଜି ପାଳନ କରାଯାଉଛି। ପ୍ରତିବର୍ଷ ମାର୍ଚ୍ଚ ମାସ 11 ରାଜ୍ୟ ସରକାର ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ରୂପେ ପାଳନ କରିଥାନ୍ତି। ଏହି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ଦିନରେ ରାଜ୍ୟର ଜନଜାତୀୟ ଭାଷାକୁ ନେଇ ଓଡ଼ିଆ କୁଟିଆ କୁଇ ଶବ୍ଦକୋଷ ପ୍ରସ୍ତୁତ କରାଯିବ ବୋଲି ଭାଷା ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ପ୍ରାଚୀନ କାବ୍ୟକୋଷ, ସାରଳା ଶବ୍ଦକୋଷ ଏବଂ ଉତ୍କଳ ଭାଷା ଅଭିଧାନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା 14 ଦେଖିବାକୁ ମିଳିବ। ଏହା ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆଟ୍ଲାଣ୍ଟିକ୍ ମହାସାଗର ଆଦି ଅଞ୍ଚଳରେ ଦୃଶ୍ୟମାନ ହେବ। ତେବେ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ। ଭାରତୀୟ ସମୟ ପୂର୍ବାହ୍ନ 10:39 ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ଅପରାହ୍ନ 2:18 ଶେଷ ହେବ। ସେହି ସମୟରେ ଲୋକମାନେ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ରକ୍ତବର୍ଣ୍ଣ ବା ବ୍ଲଡ୍ ମୁନ୍ ଭାବେ ଦେଖିପାରିବେ। ଏହି ଦିନ ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ର ପାର୍ଶ୍ୱରେ ଗତି କରୁଥିବାରୁ ସୂର୍ଯ୍ୟଙ୍କ ଆଲୋକ କ୍ରିମ୍ସନ୍ ଏବଂ କପର୍ ରଙ୍ଗର ହୋଇଯାଉଥିବାରୁ ଏହାକୁ ବ୍ଲଡ୍ ମୁନ୍ ବୋଲି କୁହାଯାଏ। ମୁଖ୍ୟ ସମ୍ବାଦ ପୁଣିଥରେ। ବିଧାନସଭାରେ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି। ଜିଲ୍ଲା ସ୍ତରରେ ଆଜିଠାରୁ ଆରମ୍ଭ ହେଲା ଲକ୍ଷପତି ଦିଦି କର୍ମଶାଳା। ଶାସ୍ତ୍ରୀୟ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଆଜି ପାଳନ କରାଯାଉଛି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଏବଂ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା ଶୁକ୍ରବାର ଦିନ ହେବ ଦୃଶ୍ୟମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।